ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଯୀଶୁ ନାମ ମଧୁନାମ, ଯୀଶୁ ନାମ ମଧୁନାମ, ଯୀଶୁ ନାମ ଦୁର୍ବଳ
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ପୂର୍ବ ନିୟତି। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ତାହାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, ବିଘ୍ନ, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ କୃପା, ତାହାଙ୍କ ସ୍ନେହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ପୂର୍ବ ନିୟତି। ହଁ ପ୍ରିୟ ଶ୍ରୋତା, ଆମ୍ଭେମାନେ ସମସ୍ତେ ଏହି ସମାଜରେ ବାସ କରୁଅଛୁ, ଏହି ପୃଥିବୀରେ ବାସ କରୁଅଛୁ, ଆଉ ବେଳେ ବେଳେ ଆମ ମତାମତି ଏହିପରି ରୁହେ ଯେ ଯଦି ଜଣେ ବ୍ୟକ୍ତି କିଛି ଭୁଲ କାମ କରେ ଆଉ ସେଇ ଭୁଲ କାମରୁ ଯଦି ସେ ନିଜକୁ ମୁକୁଳାଇ ପାରୁନାହିଁ, ତାହେଲେ ଆମେ କହୁ କି ତା ପୂର୍ବ ଜୀବନରେ ଏହିପରି ଲେଖାଯାଇଅଛି। ଗୋଟିଏ ପଡ଼ୋଶୀ ଘରେ ଏକ ଦୁଷ୍ଟ ପୁଅ ଜନ୍ମ ହେଲା। ସେ ଅଶାସନରେ ବଢ଼ିଲେ, ସେ ସବୁ ଖରାପ କାର୍ଯ୍ୟ କରିବାର ଶିକ୍ଷା ପ୍ରଦାନ କଲେ। ପିତାମାତାଙ୍କର ଏହି ପୁଅ ଏକ ବଡ଼ ସମସ୍ୟା ଥିଲା। ଏହି ପିଲା କାରଣରୁ ବହୁତ କଷ୍ଟରେ ଏହି ପିଲା ସ୍କୁଲକୁ ଯିବା ପାଇଁ ତାହାଙ୍କ ପିତାମାତା କଷ୍ଟ କରୁଥିଲେ। ଏହା ଜଣାପଡ଼ୁଥିଲା ଯେ ଏହି ପିଲା କେବେ ହେଲେ ଭଲ ହେବ ନାହିଁ, ବା ଏହି ପିଲା କେବେ ହେଲେ ପରିବର୍ତ୍ତନ ହେବ ନାହିଁ। ପରିଶେଷ ପିତାମାତା ଏକ ନିର୍ଣ୍ଣୟ ନେଲେ ଯେ ଏକ ପରିବର୍ତ୍ତନୀୟ ସ୍କୁଲକୁ ପଠାଯିବ, ଆଉ ସେହି ସ୍କୁଲକୁ ପଠାଗଲା। ଯେତେ ଦଣ୍ଡ, ଯେତେ କଷ୍ଟ ସେ ପିଲା ପାଇଲା, ମାତ୍ର ସେ ପିଲା ଭଲ ହେବା ପାଇଁ ଇଚ୍ଛା କଲା ନାହିଁ। ଆଉ କାହାଣୀରେ କୁହାଯାଉଅଛି କି କେତେ ବର୍ଷ ପରେ ଏଇ ପିଲା ଯେବେ ବଢ଼ିଗଲା, ସେ ଖୁନିମାନଙ୍କ ନେତା ହୋଇଗଲା। ପ୍ରିୟସତା, ଆପଣମାନେ କ'ଣ କହିବ ଏହି ପିଲାର ଜୀବନ ସମ୍ପୂର୍ଣ୍ଣ ଖରାପ ନିମନ୍ତେ? କେତେ କହନ୍ତି ସେ ପରିସ୍ଥିତି କାରଣରୁ ଏହି ପିଲା ଏହିପରି ହୋଇଅଛି, କେତେ କହନ୍ତି ଯେ ଈଶ୍ୱରଙ୍କ ଠାରୁ ପୂର୍ବ ନିୟତି, ଆଉ କେତେ କହନ୍ତି ଆଉ ଅନ୍ୟ କିଛି। ତାହେଲେ ପବିତ୍ର ଶାସ୍ତ୍ର ଏହି ବିଷୟରେ କ'ଣ କହୁଛି ତାହା ଆମେ ଦେଖିବା କି ଏହି ପିଲାର ସମ୍ପୂର୍ଣ୍ଣ ଖରାପ ନିମନ୍ତେ କିଏ ଦାୟୀ, ଈଶ୍ୱର ବା ମନୁଷ୍ୟ? ଯେପରି ପବିତ୍ର ଶାସ୍ତ୍ର କୁହେ ରୋମିଓ 5:19, କାରଣ ଯେପରି ଜନକର ଅନାଜ୍ଞବହତା ଦ୍ୱାରା ଅନେକ ପାପୀ ହେଲେ, ସେହିପରି ମଧ୍ୟ ଜନକର ଆଜ୍ଞାବହତା ଦ୍ୱାରା ଅନେକ ଧାର୍ମିକ ହେବେ। ଜନକ ବା ଜନକଙ୍କ ଅଜ୍ଞାନ ଦ୍ୱାରା ଅନେକ ପାପୀ ହେଲେ ବୋଲି କହୁଅଛୁ, ତାହା ନୁହଁ। ଜନକ ଅଜ୍ଞାକ ବା ଅଜ୍ଞାବହତା ଦ୍ୱାରା ଅନେକ ଧାର୍ମିକ ହେବେ ବୋଲି ସାଧୁ ପାଉଲ କହୁଅଛନ୍ତି। ତା ଆଗକୁ ସାଧୁ ପାଉଲ କହନ୍ତି ରୋମିଓ 5:12, ଅତ ଏବେ ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ସେ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଉଁ ସମସ୍ତେ ତ ପାପ କଲେ। ହଁ ପ୍ରିୟ ଶ୍ରୋତା, ଏହି ପୃଥିବୀକୁ ଜଣେ ବ୍ୟକ୍ତିଙ୍କ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ଏହି ପୃଥିବୀକୁ ପରିତ୍ରାଣ ଆଣିଲା ଜଣେ ବ୍ୟକ୍ତିଙ୍କ ଦ୍ୱାରା। ଜଣେ ପାପ କଲେ ଆଉ ସମସ୍ତ ତାଙ୍କ ପାପ ଯୋଗୁଁ ପାପୀ ହେଲେ, ଯେପରି ପ୍ରଥମ ଜହନ 2:12-2 କୁହେ, ମୋହର ବସ୍ତ୍ରଗଣ ତୁମାନେ ଯେପରି ପାପ ନ କର, ଏଥି ନିମନ୍ତେ ମୁଁ ଏହିସବୁ ତୁମମାନଙ୍କ ନିକଟକୁ ଲେଖୁଅଛି। କିନ୍ତୁ କେହି ଯଦି ପାପ କରେ ତାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେହି ଧାର୍ମିକ ଯୀଶୁ ଖ୍ରୀଷ୍ଟ। ଯେପରି ପାଉଲ କହିଲେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ମୃତ୍ୟୁ ଜଗତକୁ ପ୍ରବେଶ କଲା, ସେହିପରି ଜଣେ ମୃତ୍ୟୁଙ୍କ ଦ୍ୱାରା ଆମ ପରିତ୍ରାଣ ମଧ୍ୟ ଆସିଲା, ଆଉ ସେହି ପରିତ୍ରାଣ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଆଉ ସେ ଆମମାନଙ୍କ ପାପ ନିମନ୍ତେ, କେବଳ ଆମମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଚିତ ସ୍ୱରୂପ ଅଟନ୍ତି ଯୀଶୁ ଖ୍ରୀଷ୍ଟ। ତାହେଲେ କ'ଣ କୁହା, ପୂର୍ବ ନିୟତି କ'ଣ? ଯୀଶୁଙ୍କୁ ଶତ୍ରୁମାନଙ୍କର ହସ୍ତରେ ସମର୍ପଣ କରିବା ନିମନ୍ତେ ଯେପରି ସେମାନେ ଯୀଶୁଙ୍କୁ କୃଶରେ ହତ କରିବେ, ଯେପରି ଆମେ ଲୁକ 22:22 ପାଉ, କାରଣ ଯେପରି ନିରୂପିତ ହୋଇଅଛି ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି ସତ୍ୟ, ତଥାପି ଯେଉଁ ଲୋକ ଦ୍ୱାରା ସେ ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାଏ ସେ ଦଣ୍ଡର ପାତ୍ର ବୋଲି ଏଠି କହୁଅଛି। ତାହେଲେ କ'ଣ ବାଇବଲ ପୂର୍ବ ନିୟତି ବିଷୟରେ କ'ଣ କୁହେ ତାହା ପ୍ରିୟ ଶ୍ରୋତା? ରୋମିଓ 8:28-29 ଯଦି ଆମେ ଧ୍ୟାନ କରିବା, ସେଠି କହୁଛି ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସରଣ କରନ୍ତି, ଯେଉଁମାନେ ତାହାଙ୍କ ଅନୁସାରେ ଆହୁତ ହୋଇଅଛନ୍ତି, ଈଶ୍ୱର ସେ ସମସ୍ତଙ୍କୁ ବା ସେ ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ। କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ଦେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି। 1:2 କହେ, ପିତା ଈଶ୍ୱରଙ୍କ ପୂର୍ବ ଜ୍ଞାନ ସରେ ଆତ୍ମାଙ୍କ ଦ୍ୱାରା ପବିତ୍ର ଆତ୍ମକୃତ ହୋଇ ଆଜ୍ଞାବହ ପୁଣି ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସଞ୍ଚିତ ହେବା ନିମନ୍ତେ ସେମାନେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛନ୍ତି, ତୁମମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ। ସାଧୁ ପାଉଲ କହନ୍ତି ରୋମିଓ 11:1-7, ତେବେ ମୁଁ କହେ ଈଶ୍ୱର କି ଆପଣା ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି, ତାହା କେବେ ନହେଉ, କାରଣ ମୁଁ ମଧ୍ୟ ଅବ୍ରାହ୍ମଙ୍କ ବଂଶଜାତ ବିନ୍ୟାମିନଙ୍କ ଗୋଷ୍ଠୀର ଜଣେ ଇସ୍ରାଏଲୀୟ ଲୋକମାନଙ୍କରୁ ଆସୁଅଛି। ଇସ୍ରାଏଲ ଯାହା ଖୋଜୁଅଛି ତାହା ପାଇଁ ନାହିଁ, କିନ୍ତୁ ନିର୍ବାଚିତ ମାନେ ତାହା ପାଇଅଛନ୍ତି, ଆଉ ଅବଶିଷ୍ଟମାନେ ଜଡ଼ କରାଗଲେ। ତାହେଲେ ପ୍ରିୟ ଶ୍ରୋତା, ଈଶ୍ୱରଙ୍କ ଇଚ୍ଛା ହେଉଛି ସମସ୍ତ ଉଦ୍ଧାରପ୍ରାପ୍ତ ହେବା, ଆଉ ଈଶ୍ୱର ସମସ୍ତଙ୍କୁ ସମସ୍ତଙ୍କ ପାଇଁ ନିଜ ଜୀବନ କୃଷରେ ଦେଇଅଛନ୍ତି, ଯେପରି ସମସ୍ତେ ଉଦ୍ଧାର ପ୍ରାପ୍ତ ହୋଇପାରିବେ। ଯେପରି ଏକ ତିମତି 2:1-3 ତିମତି ଲେଖନ୍ତି, ଆମ୍ଭେମାନେ ଯେପରି ସର୍ବତ ଭାବେ ଈଶ୍ୱର ପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ନିର୍ଭଗ୍ନତାରେ ଜୀବନଯାପନ କରିପାରୁ, ଏହା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ସୁଗ୍ରାହ୍ୟ ଅଟେ। ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ସେ ଇଚ୍ଛା କରନ୍ତି। ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ତାହାଙ୍କ ଇଚ୍ଛା। ସଦାପ୍ରଭୁଙ୍କର ଇଚ୍ଛା କି ଆମେ ସମସ୍ତେ ପରିତ୍ରାଣ ଆଉ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେବା। ଯେପରି ଦ୍ୱିତୀୟ ପିତର 3:9 କୁହେ, ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ଯେପରି ବିଳମ୍ବ କରନ୍ତି ନାହିଁ, କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତୁ, ବରଂ ସମସ୍ତେ ମନ ପରିବର୍ତ୍ତନ କରି ଏହା ଇଚ୍ଛା କରି ସେ ତୁମମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁତ ଅଟନ୍ତି। ବେଳେ ବେଳେ ଆମେ କହିଥାଉ, କାହିଁକି ଈଶ୍ୱର ବିଳମ୍ବ କରୁଅଛନ୍ତି? ପ୍ରିୟସୋତା, ତାହାରି ଉତ୍ତର ଆମେ ପାଉଅଛୁ ଏଠି କି ଯେପରି ସମସ୍ତ ବିନଷ୍ଟ ନ ହୁଅନ୍ତୁ, ବରଂ ମନ ପରିବର୍ତ୍ତନ କରନ୍ତୁ, ଏହା ଈଶ୍ୱରଙ୍କର ଇଚ୍ଛା। ତାହେଲେ ପୂର୍ବ ନିୟତି ଚାବି ହେଉଛି କ'ଣ? 1 Corinthians 15:22 ଆମେ ପାଉଅଛୁ, ଯେନୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ। ରୋମିଓ 5:18 କହେ, ଅତଏବେ ଜନକର ଅପରାଧର ଫଳ ସ୍ୱରୂପେ ଯେପରି ସମସ୍ତ ମନୁଷ୍ୟଙ୍କ ପ୍ରତି ଦଣ୍ଡାଜ୍ଞା ଘଟିଲା, ସେହିପରି ମଧ୍ୟ ଜନକର ଧାର୍ମିକତାର କର୍ମର ଫଳ ସ୍ୱରୂପେ ସମସ୍ତ ମନୁଷ୍ୟଙ୍କ ପ୍ରତି ଜୀବନଦାୟକ ଧାର୍ମିକ ଗଣନା ଘଟିଲା। ଜଣେ ବାକ୍ୟ ହୋଇଯାଆନ୍ତି ଈଶ୍ୱରଙ୍କ ପରିବାରର ସଦସ୍ୟ। ଜହନ 1:12 କହେ, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ପ୍ରିୟ ଶ୍ରୋତା, ଏହା ହେଉଛି ଈଶ୍ୱରଙ୍କ ଇଚ୍ଛା। ଯେତେ ଲୋକ, ଯେକୌଣସି ଲୋକ ହେଉ ବା ଗରିବ ଧନୀ ଛୋଟା, ଯେକୌଣସି ବ୍ୟକ୍ତି ହେଉ ବା ଯଦି ତାଙ୍କେ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ଗ୍ରହଣ କରିବେ, ଆଉ ସେହି ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଆପଣା ସନ୍ତାନ ସନ୍ତତି ହେବା ପାଇଁ ଅଧିକାର ଦେବେ। ତାହେଲେ ଖ୍ରୀଷ୍ଟିଆନମାନଙ୍କ ପୂର୍ବ ନିୟତି ହେଉଛି କ'ଣ? 1:11-15, ତାଙ୍କଠାରେ ମଧ୍ୟ ଆମ୍ଭେମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ୱର ଆପଣା ଇଚ୍ଛାର ସଂକଳ୍ପନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେମାନେ ପୂର୍ବରୁ ନିରୂପିତ ହେଲୁ। ଯେପରି ଖ୍ରୀଷ୍ଟଙ୍କଠାରେ ପୂର୍ବରୁ ଭରସା କରିଥିଲୁ ଯେ ଆମ୍ଭେମାନଙ୍କ ବା ଆମ୍ଭମାନଙ୍କ ଈଶ୍ୱରଙ୍କ ଗୌରବର ପ୍ରଶଂସା କାରଣ ହେଉ, ତାହେଲେ ତାହାଙ୍କଠାରେ ତୁମେମାନେ ସୁଦ୍ଧା ସତ୍ୟ ବାକ୍ୟ ଅର୍ଥାତ୍ ତୁମମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞା ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ। ଈଶ୍ୱରଙ୍କ ଗୌରବ ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱର ମୁକ୍ତି ଉଦ୍ଦେଶ୍ୟରେ ସେ ଆମମାନଙ୍କ ଅଧିକାରର ବୈନା ସ୍ୱରୂପ। ଏହି କାରଣରୁ ପ୍ରଭୁ ଯୀଶୁଙ୍କଠାରେ ତୁମମାନଙ୍କର ଯେଉଁ ବିଶ୍ୱାସ ଓ ସମସ୍ତ ସାଧୁଙ୍କ ପ୍ରତି ଯେଉଁ ପ୍ରେମ, ଏହିପରି ସାଧୁ ପାଉଲ ଆମମାନଙ୍କୁ ବୁଝେଇ କହୁଅଛନ୍ତି। ସେହିପରି ଏପିସିଓ 2:1-12, 13-6 ପାଉଲ ଏହିପରି କହନ୍ତି, ଏହି ସଂସାରର ଭାବ ଅନୁସାରେ ପୁଣି ଆକାଶ ମଣ୍ଡଳ ରାଜ୍ୟର ଅଧିପତି। 2 କହେ, ଅର୍ଥାତ୍ ଯେଉଁ ଆତ୍ମା ଏବେ ହେ ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛାନୁସାରେ ତୁମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପର ମୃତ୍ୟୁ ଥିଲ। ଯେତେବେଳେ ତୁମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍ ଇସ୍ରାଏଲର ପ୍ରଜାତ୍ୱ ରହିତ ପ୍ରତିଜ୍ଞାଯୁକ୍ତ ନିୟମରେ ନିରାଶ ପୁଣି ଜଗତର ଭରସାହୀନ ଓ ଈଶ୍ୱରହୀନ ହୋଇ ଏହା ସ୍ମରଣ କର। ପ୍ରିୟ ଶ୍ରୋତା, ସତ୍ୟରେ କୁହେ, କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ, ଅର୍ଥାତ୍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଜାତିମାନେ ମଧ୍ୟ ଅଧିକାରୀ ବା ଅଂଶଧାରୀ ହୋଇଅଛନ୍ତି, ଏକ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି। ଯେତେ ଲୋକ ତାହାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ଉଦ୍ଧାର ପ୍ରାପ୍ତ କରିବେ। ଏହିପରି ଯହନ 3:16 କୁହେ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଆଦିତ୍ୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଦ୍ୱିତୀୟ ପିତର 1:10-11, ଅତଏବେ ହେ ଭାଇମାନେ, ତୁମମାନେ ଆପଣା ଆପଣା ଆହ୍ୱାନ ଓ ମନୋନୟକୁ ସ୍ଥିର କରିବା ନିମନ୍ତେ ଅଧିକ ଜନୀୟଶୀଳ ହୁଅ, ଯେଣୁ ଏପରି କଲେ ତୁମମାନେ କେବେ ହେଁ ଝୁଣ୍ଟି ପଡ଼ିବ ନାହିଁ। ପ୍ରିୟସତା, ଏହି ପ୍ରକାରେ ଆମମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନ୍ନ ରାଜ୍ୟରେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବାକୁ ତୁମମାନଙ୍କୁ ଦିଆଯିବ ଓ ଆମମାନଙ୍କୁ ଦିଆଯାଇଅଛି, ଯେହେତୁ ସେହି ସଦାପ୍ରଭୁ ପରମେଶ୍ୱର ମନୁଷ୍ୟ ପାଇଁ ଏହି ପୃଥିବୀକୁ ଆସିଲେ ଆଉ ପରିଶେଷେ ଆପଣା ଜୀବନଦାନ ଦେଲେ। ଏହି କାରଣରୁ ଯହନ ସ୍ପଷ୍ଟ ଭାବରେ କହନ୍ତି କି ଈଶ୍ୱର ଜଗତକୁ ଏଡ଼େଇ ପ୍ରେମ କଲେ, ଆଉ ସେହି ପ୍ରେମ ଯୋଗୁଁ ଆଦିତ୍ୟ ପୁତ୍ରଙ୍କୁ ଦାନ କଲେ, ଆଉ ସେହି ଦାନକୁ ଯେ କେହି ଗ୍ରହଣ କରିବେ ଆଉ ବିଶ୍ୱାସ କରିବେ ସେମାନେ ନିଶ୍ଚିତ ରୂପେ ଅନନ୍ତ ଜୀବନ ପ୍ରାପ୍ତ ହେବେ। ତାହେଲେ ଆମ ଯୋ ଇଚ୍ଛା ଉପରେ ନିର୍ଭର କରେ, ଯୀଶୁକୁ ଆମେ ଗ୍ରହଣ କରୁଛୁ ବା ସୈତାନକୁ ଆମେ ଗ୍ରହଣ କରୁଛୁ। ଯେହେତୁ ଆମର ପରିତ୍ରାଣ ନିର୍ଭର କରେ ଆମ ଇଚ୍ଛା ଉପରେ, ଯଦି ଆମେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରୁ, ତାହାଙ୍କ ବହୁ ମୂଲ୍ୟ ରକ୍ତରେ ବିଶ୍ୱାସ କରୁ, ତାହାଙ୍କ ବଳିଦାନରେ ଯଦି ବିଶ୍ୱାସ କରୁ, ତାହେଲେ ଆମେ କେବେ ହେଲେ ବିନାଶ ହେବା ନାହିଁ, ବରଂ ଅନନ୍ତ ଜୀବନ ପ୍ରାପ୍ତ ହେବା। ଏହି କାରଣରୁ Matthew 22:14 କୁହେ, କାରଣ ଅନେକ ଆହୁତ କିନ୍ତୁ ଅଳ୍ପ ମନୋନୀତ। କ'ଣ ଆପଣମାନେ ଏହି ଦଳରେ କେଉଁଠି ଅଛନ୍ତି, ଆହୁତ ବା ମନୋନୀତ, ଏହା ନିର୍ଣ୍ଣୟ ଆପଣଙ୍କ ଉପରେ ମୁଁ ଛାଡ଼ି ଦେଉଛି। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ତାହେଲେ ଚାଲନ୍ତୁ ସେହି ପ୍ରେମମୟ ଈଶ୍ୱରଙ୍କ ମଧୁର ନାମରେ ବିନୟ ସ୍ୱରୂପେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ପବିତ୍ର ଶାସ୍ତ୍ରରୁ ଆପଣଙ୍କ ଭକ୍ତ ଆମମାନଙ୍କୁ ଶୁଣେଇଲେ, ଆମ ପାଇଁ ତୁମେ ଏହି ପୃଥିବୀକୁ ଆସିଲ, ଆମ ପାଇଁ ଜୀବନଦାନ ଦେଲ। ହେ ପରମେଶ୍ୱର, ତୁମ ସେହି ପ୍ରେମକୁ ଆମେ କେବେ ହେଲେ କଳ୍ପନା କରିପାରିବୁ ନା, ଯେହେତୁ ଆମକୁ ଏତେ ପ୍ରେମ କଲ, ଆମମାନଙ୍କୁ ଏତେ ସୁଯୋଗ ଦେଲ, ସେ ଯୋଗୁଁ ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ଆମ ପାପ ସବୁ କ୍ଷମା କରୁ, ଆମ କଥା ବାର୍ତ୍ତା ଚାଲିଚଳନରେ କାର୍ଯ୍ୟକ୍ରିୟାରେ ଆମେ ଅନେକ ଗୁଡ଼ିଏ ପାପ କାମ କରିଅଛୁ। ଆମେ ବିଶ୍ୱାସ କରୁଛୁ ଯେ ଆମ ପାପ ସବୁ ତୁମେ କ୍ଷମା କରିଅଛ। ଆମ ପରିବାରକୁ ଆଶୀର୍ବାଦ କର, ସୁସ୍ଥ ସବଳରେ ରଖ, ଶତ୍ରୁ ସୈତାନରୁ ଦୂରେଇ ରଖ। ଆଉ ତୁମ ସେହି ଆଶିଷ, ତୁମ ସେହି ଜ୍ଞାନ, ତୁମ ସେହି ପ୍ରେମରେ ଏମାନଙ୍କୁ ଭରାଇ ରଖ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସାଧୁମାନଙ୍କ ତୁମ ସେହି ଦୂତମାନଙ୍କ ସହ ଏହି ପୃଥିବୀକୁ ଆସିବେ, ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ହେ ପରମେଶ୍ୱର, ସେତେବେଳେ ଏମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ସୁନିଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।